ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଆଧ୍ୟାତ୍ମିକତା ମାଧ୍ୟମରେ ବ୍ୟକ୍ତିଗତ ଜୀବନ ସହିତ ସମାଜ ସହ ଜଡ଼ିତ ଅନେକ ସମସ୍ୟାର ସମାଧାନ ହୋଇପାରିବ, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ବିମାନ ବନ୍ଦର ବୃଦ୍ଧି ପାଉଥିବା ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏକ ନୂଆ ଟର୍ମିନାଲ ନିର୍ମାଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ଚଳିତ ବର୍ଷ 2500 ହବିଷ୍ୟାଳିଙ୍କ ଅନ୍ଲାଇନ୍ ପଞ୍ଜୀକରଣ କରାଯିବ ଏବଂ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାର ପ୍ରକାଶ କଲେ ବିଜ୍ଞପ୍ତି। ଆଧ୍ୟାତ୍ମିକତା ମାଧ୍ୟମରେ ବ୍ୟକ୍ତିଗତ ଜୀବନ ସହିତ ସମାଜ ସହ ଜଡ଼ିତ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରାଜସ୍ଥାନର ଆବୁ ରୋଡ୍ସ୍ଥିତ ବ୍ରହ୍ମକୁମାରୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ବିଶ୍ୱର ଅନେକ ସ୍ଥାନରେ ଅଶାନ୍ତି ଲାଗି ରହିଥିବା ବେଳେ ମାନବିକ ମୂଲ୍ୟବୋଧ ହ୍ରାସ ପାଉଛି। ଶାନ୍ତି ଓ ଏକତାର ଗୁରୁତ୍ୱକୁ ଉପଲବ୍ଧି କରିବାର ସମୟ ଆସିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସ୍ୱଚ୍ଛ ଏବଂ ସୁସ୍ଥ ସମାଜ ପାଇଁ ଆଧ୍ୟାତ୍ମିକତା ସମ୍ବନ୍ଧୀୟ ବିଶ୍ୱ ଶିଖର ସମ୍ମିଳନୀର ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ କହିଛନ୍ତି, ବିଶ୍ୱରେ ବଢ଼ୁଥିବା ଉତ୍ତାପ ଏବଂ ପରିବେଶ ପ୍ରଦୂଷଣର ପ୍ରତିକୂଳ ପ୍ରଭାବ ମନୁଷ୍ୟ ଓ ପ୍ରାଣୀଜଗତ ଉପରେ ପଡ଼ୁଛି। ମା'ଙ୍କ ନାମରେ ଚାରାରୋପଣ ପାଇଁ ଭାରତ ସରକାରଙ୍କ ଅଭିଯାନରେ ସାମିଲ ହେବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘରୋଇ ଓ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ଟର୍ମିନାଲର ନିର୍ମାଣ କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଆସନ୍ତା 2 ବର୍ଷ ମଧ୍ୟରେ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଶେଷ ହେବ, ଭୁବନେଶ୍ୱରରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏହା କହିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦର ଦେଶରେ 20 ସହର ଓ 4 ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ଯୋଡ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ଶ୍ରୀ ନାଇଡୁ କହିଛନ୍ତି, ଭୁବନେଶ୍ୱର ବିମାନ ବନ୍ଦରକୁ ବାର୍ଷିକ ପ୍ରାୟ 40 ଲକ୍ଷ ଯାତ୍ରୀ ଯିବା ଆସିବା କରିଥାନ୍ତି। ବିମାନ ବନ୍ଦରର ଯାତ୍ରୀ ସଂଖ୍ୟା 80 ଲକ୍ଷ ପାଇଁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ଟର୍ମିନାଲର ବ୍ୟବସ୍ଥା କରୁଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଘରୋଇ ତୈଳବୀଜ ଉତ୍ପାଦନ ବୃଦ୍ଧି ଏବଂ ଖାଇବା ତେଲରେ ଆତ୍ମନିର୍ଭରଶୀଳତା ହାସଲ କରିବା ଉଦ୍ଦେଶ୍ୟରେ ଏକ ଜାତୀୟ ମିଶନକୁ ଅନୁମୋଦନ କରାଯାଇଛି। ଆର୍ଥିକ ବର୍ଷ 2024-25ରୁ 2030-31 ପର୍ଯ୍ୟନ୍ତ 7 ବର୍ଷ ମଧ୍ୟରେ 10,103 କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ କରାଯିବା ସହ ଏହି ମିଶନ କାର୍ଯ୍ୟକାରୀ ହେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ ସଂଗୃହୀତ ହୋଇଥିବା ଅର୍ପଣ ଚାଉଳ ମଧ୍ୟରୁ ଗଚ୍ଛିତ ଥିବା 10,322 କ୍ୱିଣ୍ଟାଲ ଚାଉଳର ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଗତକାଲି ନିଲାମ ପ୍ରକ୍ରିୟା ଶେଷ ହୋଇଛି। ଏହି ପ୍ରକ୍ରିୟାରେ 5 ଜଣ ମିଲର ଭାଗ ନେଇଥିଲେ। ପ୍ରାୟ 2,86,96,244 ମୂଲ୍ୟର ସମୁଦାୟ ଚାଉଳ ନିଲାମ ହୋଇଥିବା ଜଣାପଡ଼ିଛି। ନିଲାମ ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି। ଆଶ୍ୱିନ ମାସ ଶୁକ୍ଳପକ୍ଷ ତିଥିରୁ ଆରମ୍ଭ ହୋଇଛି ମା' ଜଗତଜନନୀ ଦୁର୍ଗାଙ୍କର ନବରାତ୍ରୀ ପୂଜା। ରାଜ୍ୟର ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ମା'ଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବା ସହିତ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହେଉଛି। ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା' ବିରଜାଙ୍କର ଏହି ପୂଜାରେ ରଥଯାତ୍ରା ପରମ୍ପରା ବହନ କରିଥାଏ। ଏହି ରଥଯାତ୍ରାକୁ ନେଇ ଆମ ସମ୍ଭାଦଦାତା ପ୍ରିୟରଞ୍ଜନ କରଙ୍କ ରିପୋର୍ଟ।
ଶକ୍ତିପୀଠଗୁଡ଼ିକ ପରି ମା' ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି 16 ଦିବସୀୟ ଦୁର୍ଗା ପୂଜା। ଏ ଶାରଦୀୟ ପୂଜାର ବିଶେଷ ଆକର୍ଷଣ ହେଉଛି ମା' ବିରଜାଙ୍କ 9 ଦିନ ବ୍ୟାପୀ ରଥଯାତ୍ରା। ମା'ଙ୍କ ଚଳନ୍ତି ପ୍ରତିମା ସିଂହଧ୍ୱଜ ରଥରେ ଚଢ଼ି ପ୍ରତିଦିନ ଅପରାହ୍ନରେ ଭକ୍ତଙ୍କ ଗହଣରେ ମନ୍ଦିର ବେଢ଼ା ପରିକ୍ରମା କରିଥାନ୍ତି। ଚଳିତ ବର୍ଷ ମା'ଙ୍କ ଏହି ରଥଯାତ୍ରା ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଛି। ସନ୍ଧ୍ୟାରେ ରଥ ପ୍ରତିଷ୍ଠା ଶେଷ ହେବା ପରେ ମା'ଙ୍କ ଚଳନ୍ତି ପ୍ରତିମା ରାତି ପ୍ରାୟ 8 ସମୟରେ ରଥାରୂଢ଼ା ହୋଇଥିଲେ। ରଥ ଉପରେ ସ୍ୱତନ୍ତ୍ର ପୂଜା ପରେ ରାତି 10 ବେଳକୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର କେହି ହାତ ରଥକୁ ଟାଣିବା ପରେ ରଥଯାତ୍ରା ବନ୍ଦ ରହିଥିଲା। ଏହି ରଥଯାତ୍ରା ଦେଖିବା ପାଇଁ ଗତକାଲି ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମା' ବିରଜାଙ୍କ ଏହି ରଥଯାତ୍ରା ଆସନ୍ତା 11 ସମାପ୍ତ ହେବ। ବିଶ୍ୱାସ ରହିଛି ଏହି 9 ଦିନ ଧରି ଚାଲିଥିବା ପୂଜା ସମୟରେ ମା'ଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ। ମା' ବିରଜା ମନ୍ଦିରର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ଅଂଶୁପାନ ଶତପଥୀ କହିଛନ୍ତି,
ମା ବିରଜାଙ୍କର ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି ପ୍ରଥମ ଦିନ ଆଜି ଏବଂ ଏହି ରଥଟଣା କାର୍ଯ୍ୟ ଚାଲିବ ସବୁଦିନ ଏବଂ ମନ୍ଦିର ତରଫରୁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ଏବଂ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାରିକେଡିଂ ବ୍ୟବସ୍ଥା ଯେମିତି ଭକ୍ତମାନେ ଶୃଙ୍ଖଳିତ ହେବାର ଦର୍ଶନ କରିପାରିବେ ସବୁ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଅଛନ୍ତି କିଛି ଦିବ୍ୟାଙ୍ଗ ଭକ୍ତମାନେ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆମେ ବ୍ୟବସ୍ଥା କରିବୁ, ସେମାନେ ଯେମିତି ସୁରୁଖୁରୁରେ ଯାଇକି ଦର୍ଶନ କରିପାରିବେ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ ହବିଷ୍ୟାଳି ଯୋଜନାରେ 2500 ଜଣଙ୍କୁ ପଞ୍ଜିକରଣ କରାଯିବ। ଆସନ୍ତା ରବିବାରଠାରୁ 11 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ପଞ୍ଜିକରଣ ଚାଲିବ। ଏହି ଯୋଜନାରେ ନାମ ପଞ୍ଜିକରଣ କରିବାକୁ ଥିବା ହବିଷ୍ୟାଳିମାନେ redistrict.odisha.gov.in ୱେବ୍ସାଇଟ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ। ସ୍ପଟ୍ ପଞ୍ଜିକରଣ ଚଳିତ ବର୍ଷ ହେବ ନାହିଁ। ହବିଷ୍ୟାଳିମାନଙ୍କ ରହିବା ପାଇଁ 4 ଶିବିର ଏବଂ ମାଗଣାରେ ମହାପ୍ରସାଦର ବ୍ୟବସ୍ଥା କରାଯାଇଛି। ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସ ସୀମାରେ କୋହଳ ସମ୍ପର୍କିତ ତଥ୍ୟ ବିଜ୍ଞାପନରେ ପ୍ରକାଶ ପାଇଛି। ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବାରେ 10% ସଂରକ୍ଷଣ ରହିବ। ତୃତୀୟ ଓ ଚତୁର୍ଥ ଶ୍ରେଣୀର ପଦବୀରେ ନିର୍ଦ୍ଧାରିତ ବୟସ ସୀମା 3 କୋହଳ ରହିବ। ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ଦେବାକୁ ପଡ଼ିବ ନାହିଁ। କଟକ ବାଲିଯାତ୍ରା ଉପର ପଡ଼ିଆଠାରେ ଆଜିଠାରୁ 13 ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଗାନ୍ଧୀ ଶିଳ୍ପ ବଜାର ଖୋଲିଛି। ପ୍ରଦର୍ଶନୀରେ 70 ଷ୍ଟଲ୍ ଲଗାଯାଇଛି। ବିଭିନ୍ନ ଜିଲ୍ଲାର ହସ୍ତଶିଳ୍ପ କାରିଗରମାନଙ୍କର ପ୍ରସ୍ତୁତ ସାମଗ୍ରୀ ବିକ୍ରି କରାଯାଉଛି। ନୟାଗଡ଼ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକରେ ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ ଅଧ୍ୟକ୍ଷତା କରିଛନ୍ତି। ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର, କନ୍ଧମାଳ ସାଂସଦ ସୁଙ୍କାନ୍ତ ପାଣିଗ୍ରାହୀ, ଓଡ଼ିଶା ବିଧାନସଭା ବାଚସ୍କତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତିରେ ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସହିତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁସାରେ ଗତବର୍ଷ 28,833 ପରିବାର ଫସଲ ବୀମା ଯୋଜନାରେ ସାମିଲ ହୋଇଥିବାବେଳେ ଚଳିତ ବର୍ଷ ଜିଲ୍ଲାରେ 32,601 କୃଷକ ପରିବାର ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ବିଶ୍ୱକର୍ମା ଯୋଜନାରେ ଅଧିକ ସଂଖ୍ୟକ ଯୁବପିଢ଼ିଙ୍କୁ ତାଲିମ ଦିଆଯିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀଗୁଡ଼ିକୁ ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବି ନେଇ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ 12 ବନ୍ଦ ଚାଲିଛି। ସକାଳ 6 ସନ୍ଧ୍ୟା 6 ପର୍ଯ୍ୟନ୍ତ ଏହି ଜିଲ୍ଲାଗୁଡ଼ିକରେ ଯାନବାହନ ଚଳାଚଳ, ଦୋକାନ ବଜାର, ସରକାରୀ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିଥିବା ନେଇ ଆମ ସମ୍ଭାଦଦାତା ଜଣାଇଛନ୍ତି। କଟକସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ଓ ପଞ୍ଚକ ଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାପାଳ ପ୍ରଭୁଙ୍କ ସୁବ୍ୟବସ୍ଥିତ ନୀତିକାନ୍ତି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସୂଚନା ଅନୁସାରେ ଆସନ୍ତା ନଭେମ୍ବର 12-15 ତାରିଖ ପର୍ଯ୍ୟନ୍ତ ପଞ୍ଚକ ଓ ବଡ଼ଓଷା ପାଳନ କରାଯିବ। ସଂଯୁକ୍ତ ଆରବ ଏମିରେଟ୍ସର ସାର୍ଜାଠାରେ ଆରମ୍ଭ ହୋଇଥିବା ଆଇସିସି ନବମ ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି 2 ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 3:30 ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30 ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହା ଓଡ଼ିଶାଠାରୁ ଦୂରରେ ରହୁଥିବାରୁ ରାଜ୍ୟ ଉପରେ ଏହାର ପ୍ରଭାବ କମ୍ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଲଘୁଚାପ ଯୋଗୁଁ ଆସନ୍ତା 3 ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ। ଉତ୍ତର ଓ ଦକ୍ଷିଣ ଉପକୂଳ ଓଡ଼ିଶାର 1-2 ସ୍ଥାନ ସହ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଆଦି ଜିଲ୍ଲାର କେତେକ ସ୍ଥାନରେ ଆଜି ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଧ୍ୟାତ୍ମିକତା ମାଧ୍ୟମରେ ବ୍ୟକ୍ତିଗତ ଜୀବନ ସହିତ ସମାଜ ସହ ଜଡ଼ିତ ଅନେକ ସମସ୍ୟାର ସମାଧାନ ହୋଇପାରିବ, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ବିମାନ ବନ୍ଦର ବୃଦ୍ଧି ପାଉଥିବା ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏକ ନୂଆ ଟର୍ମିନାଲ୍ ନିର୍ମାଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ଚଳିତ ବର୍ଷ 2500 ବିଶାଳୀଙ୍କ ଅନ୍ଲାଇନ୍ ପଞ୍ଜୀକରଣ କରାଯିବ ଏବଂ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାର ପ୍ରକାଶ କଲେ ବିଜ୍ଞପ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।